ମୁଁ ସବିତା ମହାନ୍ତି, ନିରଙ୍କାର ନଗର ବାସିନ୍ଦା, 21 ନମ୍ବର ୱାର୍ଡ। ମୋ ଉଦ୍ଦେଶ୍ୟ ଥିଲା ଓଡ଼ିଆକୁ ଅଲଗା ଅଲଗା କରି ରଖୁଛି। ଏଠି ଆମେ ଯୋଉଠି ରହୁଛୁ ସେଠି ସୁବିଧା ନାହିଁ କିଛି ଗଛ ଲଗେଇବା ପାଇଁ, ତେଣୁ ଅଳିଆକୁ ଆମେ ଗାଡିରେ ପକେଇ ଦଉଛୁ। ଯେବେଠୁ ମୁଁ ଶୁଣିନି ସେଇଠାର ତରଫରୁ ଯୋଉ ମିଟିଂ ହେଲା, ଉଦ୍ଦେଶ ଥିଲା ଅଳିଆକୁ ଅଲଗା ଅଲଗା କରି ରଖନ୍ତୁ ବୋଲି। ମୁଁ ସେଇଦିନ ଠାରୁ ଉଦ୍ଦେଶ ଥିଲା ଅଳିଆକୁ ଅଲଗା ଅଲଗା କରି ରଖୁଛି ଏବଂ ଗାଡିରେ ପକଉଛି। ମୋର ସେମିତି କିଛି ସମସ୍ୟା ନାହିଁ ସେଇଠାରକୁ ଜଣେଇବା ପାଇଁ, ତଥାପି ମୁଁ ସେଠାର ଦିଦି ମାନଙ୍କ ସହିତ ଯୋଉ ମିଟିଂ କରିଛି, ସେ ମିଟିଂରୁ ମୁଁ ଯାହା ଅନୁଭୂତି କରିଛି, ସେଇଠାରେ ସର୍ବଦା ଜନକଲ୍ୟାଣ ନିମନ୍ତେ ଆଗେଇ ଆସୁଛି। ସେଥିପାଇଁ ମୋର ଧନ୍ୟବାଦ।